ହ୍ୟାଲୋ, ମୁଁ 42 ନମ୍ବର ୱାର୍ଡରୁ କହୁଛି। ମୋ ନାଁ ହଉଛି ଅଞ୍ଜନା ମାଲହୋତ୍ରା। ଆମ ବସ୍ତିରେ ବହୁତ ପାଣି ଅସୁବିଧା, ପାଣି ବି ସ୍ମେଲ ହଉଛି, ଲାଇନ ଫାଇନ ରହୁନି ଭଲରେ, କଟିଯାଉଛି ରୋଲ ଲାଇନରେ। ପାଣି 2 ଘଣ୍ଟା ରହୁଛି, 24 ଘଣ୍ଟା ଦରକାର। ବଡ଼ ବସ୍ତି 2 ଘଣ୍ଟା ପାଉନି। ଇଲେକ୍ଟ୍ରି ସମସ୍ୟା ବି ବହୁତ ପ୍ରୋବ୍ଲେମ ହଉଛି, ରାସ୍ତାଘାଟରେ ଲାଇନ ରହୁନି।